ନମସ୍କାର ମୁଁ ସୁଧୀର ଦାସ।
ହ୍ୟାଲୋ
କି ହ୍ୟାଲୋ କରିବି କୁହ।
ନମସ୍କାର ମୁଁ ସୁଜିତ ଦାସ କହୁଛି 66 ନମ୍ବର ୱାର୍ଡରୁ ଶୁକବିହାରରୁ। ଆମ ଘର ସାମ୍ନାରେ ଡ୍ରେନ ଯାଇଛି, ପାଣି ରହିକି ବହୁତ ଗନ୍ଧ ହଉଛି, ସେ ପାଣି ଯିବା ପାଇଁ କିଛି ନିରାକରଣ କରନ୍ତୁ, ବହୁତ ଅସୁବିଧା ହଉଛି। ସ୍ଲାବ କାଢିକି ଟିକେ ସଫା କଲେ ଆମେ ଟିକେ ଉପକୃତ ହବୁ।
ତମ ମୋବାଇଲ କି ତମର ଭଏସ୍ଟା ଶୁଣିପାରିବ।